ମୁଁ ନିରୁପମା ରାଉଳ, ଆମର ଚିରକାଲ ଟୋଲା ଗୋଷ୍ଠୀ ଶୌଚାଳୟର ମୁଁ ମେଣ୍ଟେନାନ୍ସ ଦାୟିତ୍ୱରେ ଅଛି। ଆଜିକୁ 5 ବର୍ଷ ହେଇଗଲା, ଆମେ ଗୋଟେ ଅଭିଯୋଗ ଦେଇଥିଲୁ BMCରେ ଯେ ଆମକୁ ଏଠି ଗୋଟେ ଶୌଚାଳୟ ଦରକାର, ଲୋକମାନେ ବାହାରକୁ ମଳତ୍ୟାଗ କରିବାକୁ ଯାଉଛନ୍ତି। ତା ବି ମଧ୍ୟ ଆମେ ସକ୍ସେସ ହେଲୁ, ସେମାନେ କମ୍ୟୁନିଟିକି ଗୋଟେ ଟଏଲେଟ୍ ତିଆରି କରିକି ଆମ 3 ଜଣ ଦାୟିତ୍ୱ ପ୍ରେସିଡେଣ୍ଟ ସେକ୍ରେଟାରୀ ବାଛିକି ଆଉ 11 ଜଣ ମେମ୍ବର ସହିତ ଆମକୁ ସେମାନେ ଦେଲେ। ଆଜି ପର୍ଯ୍ୟନ୍ତ ପ୍ରାୟତଃ ଭଲରେ ଚାଲିଛି, ଲୋକ ବହୁତ ଉପକୃତ ହେଉଛନ୍ତି, ଆମ ବସ୍ତିର ଲୋକ ଉପକୃତ ସହିତ। ଏଠି ଗୋଟେ ବଡ଼ ଏକ୍ଜାମ୍ ସେଣ୍ଟର ଅଛି, OTB ଅଛି, ସେଇ OTBର ଲୋକମାନେ ବାହାରକୁ ଯାଉଥିଲେ ଆଗରୁ 5-10 କିଲୋମିଟର ଲେଖା, ଏଇଟା ହେବା ଦ୍ୱାରା ସେମାନେ ବି ସକ୍ସେସ ହେଇଛନ୍ତି, ଆମ ବସ୍ତିର ଲୋକ ବି ସକ୍ସେସ ହେଇଛନ୍ତି। ଆଉ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତା ଉପରେ, ଆମେ ପରିଷ୍କାର ରଖୁଛୁ, ଯେତେବେଳେ ଆମର ସୁଇପର ବି କାମ ନ କରୁଛି, ଆମର ଆସିପାରୁନି ଦେହ ବା ଭଲ ମନ୍ଦରେ, ତା ବି ଆମ କେୟାରଟେକର ମାନେ କାମ କରୁଛନ୍ତି, ପରିଷ୍କାର କରୁଛନ୍ତି, ସଫାସଫି କରନ୍ତି, ଲୋକମାନଙ୍କୁ ଭଲ ବ୍ୟବହାର ବି ଦେଖାନ୍ତି। ସେଇ ବ୍ୟବହାର ପାଇଁ ବି ବାହାରୁ ଲୋକମାନେ ଥରେ ଆସିଲେ ସେ ଖୋଜି ଖୋଜି ବି ଆଉ ଥରେ ଆସନ୍ତି। ଆଉ ଆମର ଯେତେବେଳେ ଆମର ଏଇ କଲେକ୍ସନ ଆମର ଗୋଟେ କୋଡ଼ କରାହେଇଥିଲା 3 ଟଙ୍କା, ବିନା କୋଡ଼ ମାନଙ୍କୁ 5 ଟଙ୍କା, ସେତିକି ପଇସା ଆମକୁ ସଫିସିଏଣ୍ଟ ହେଉନି ଆମେ ଷ୍ଟାଫ୍ ପେମେଣ୍ଟ କରିକି ମେଣ୍ଟେନାନ୍ସ କରିବାଟା। ସେଥିପାଇଁ ଫନି ସମୟରେ ପ୍ରାୟ ସବୁ ଆଜବେଷ୍ଟ ଉଡ଼େଇ ନେଇଥିଲା, କବାଟ ଭାଙ୍ଗି ଯାଇଥିଲା, ସେଥିପାଇଁ ଆମେ ଗୋଟେ ଲେଖିକି BMCକୁ ଦେବା ଦ୍ୱାରା ସିଏ ତା ଆସିକି ରିପେୟାର କରିକି ଯାଇଥିଲେ। ପୁଣି ଏବେ ଟାଇଲ୍ ଫାଇଲ୍ ସବୁ ଭାଙ୍ଗି ଯାଇଥିଲା ବର୍ଷେ ତଳୁ, ତାକୁ ମଧ୍ୟ ପୁଣି ନୂଆ ପକେଇକି ଯାଇଥିଲେ। ଆମକୁ ଯେଉଁ ସବୁ ଅସୁବିଧା ଆମେ ଅଭିଯୋଗ କରୁ ସେ ଅସୁବିଧାର ସମାଧାନ ଆମକୁ BMC ମଧ୍ୟ, ଟିକେ ସମୟ ଲାଗେ, ମାସେ 2 ମାସ ଲାଗେ, କିନ୍ତୁ ସେ ଆମକୁ କରିକି ଦିଅନ୍ତି।